ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍ 2026 ଉପରେ ଲୋକସଭାରେ ଜାରି ରହିଛି ଆଲୋଚନା। ଦେଶର ଶିକ୍ଷା ଇକୋସିଷ୍ଟମରେ କୃତ୍ରିମ ବୁଦ୍ଧିମତା ଆଧାରିତ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟର ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକଙ୍କ ପାଇଁ ଆସନ୍ତାକାଲି ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା। ଧାନ କ୍ରୟ ପ୍ରକ୍ରିୟାକୁ ସୁସଂହତ କରିବା ପାଇଁ 100 ଆଦର୍ଶ ମଣ୍ଡିରେ ଗୋଦାମ ଘର ତିଆରି ପାଇଁ ପଦକ୍ଷେପ ନେଉଛନ୍ତି ସରକାର ଏବଂ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା 2025 ଫଳାଫଳ ପ୍ରକାଶିତ। ଲୋକସଭାରେ ଆଜି ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ହୋଇଛି। ଶିଳ୍ପ ସମ୍ପର୍କ ସଂହିତା 2020ରେ କେତେକ ସଂଶୋଧନ ନେଇ ଏଥିରେ ପ୍ରସ୍ତାବ ରହିଛି। ଟ୍ରେଡ୍ ୟୁନିୟନ୍ ଆଇନ 1926, ଶିଳ୍ପ ନିଯୁକ୍ତି ସ୍ଥାୟୀ ଆଦେଶ ଆଇନ 1946 ଏବଂ ଶିଳ୍ପ ବିବାଦ ଆଇନ 1947 ଏକୀକୃତ କରାଯାଇ ଏହି ନୂତନ ସଂହିତା 2020 ପ୍ରସ୍ତୁତ ତଥା ପ୍ରଚଳନ କରାଯାଇଛି। ସଂହିତାର ଧାରା 104 ଅନୁଯାୟୀ ପୂର୍ବ ଆଇନଗୁଡ଼ିକର ବ୍ୟବସ୍ଥାରେ ଗ୍ରହଣ କରାଯାଇଥିବା ପଦକ୍ଷେପର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସୃଷ୍ଟ ଦ୍ୱନ୍ଦ୍ୱକୁ ଦୂର କରିବା ଲକ୍ଷ୍ୟରେ ଏହି ସଂଶୋଧନ ବିଲ୍ 2026 ଗୃହରେ ଆଗତ ହୋଇଛି। ଗତକାଲି ଗୃହରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଉପସ୍ଥାପନ କରିଥିଲେ। ଆଲୋଚନା ଆରମ୍ଭ କରି କଂଗ୍ରେସର କୋଡିନକୁଲି ସୁରେଶ ଶିଳ୍ପ ସମ୍ପର୍କ ସଂହିତା ଯୁବବର୍ଗଙ୍କ ମଧ୍ୟରେ ବେରୋଜଗାରୀ ବୃଦ୍ଧି ତଥା ନିଯୁକ୍ତି କ୍ଷେତ୍ରକୁ ପ୍ରଭାବିତ କରିବ ବୋଲି ଅଭିଯୋଗ କରିଛନ୍ତି। ବିଜେପି ସାଂସଦ ଦର୍ଶନ ସିଂ ଚୌଧୁରୀ ଏହି ସଂହିତା ଦେଶର ଶ୍ରମିକଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ସହ ବ୍ୟବସାୟ କରିବାର ସହଜତାକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି କହିଛନ୍ତି। କୃତ୍ରିମ ବୁଦ୍ଧିମତାର ସ୍ଥାପତ୍ୟ, ମେସିନ୍ ଏବଂ ଭାବାବେଗର ମିଶ୍ରଣରେ ଆରମ୍ଭ କଲେ ଭାରତ ବିଶ୍ୱସ୍ତରରେ ଏକ ଶକ୍ତିଶାଳୀ ରାଷ୍ଟ୍ରର ମାନ୍ୟତା ପାଇବ ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଭାରତ ବୋଧନ କୃତ୍ରିମ ବୁଦ୍ଧିମତା ସମ୍ମିଳନୀ 2026 ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଭାରତର କୃତ୍ରିମ ବୁଦ୍ଧିମତା ସମାବେଶୀ, ସହନଶୀଳ, ନୀତିଗତ, ଦାୟିତ୍ୱପୂର୍ଣ୍ଣ ଏବଂ ସାର୍ବଭୌମ ହେବା ଦରକାର। ଦେଶର ଶିକ୍ଷା ଇକୋସିଷ୍ଟମରେ କୃତ୍ରିମ ବୁଦ୍ଧିମତା ଆଧାରିତ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ତୃତୀୟ ଶ୍ରେଣୀରୁ ଗବେଷଣା ସ୍ତର ପର୍ଯ୍ୟନ୍ତ କୃତ୍ରିମ ବୁଦ୍ଧିମତାକୁ ଦେଶର ଶିକ୍ଷା ଢାଞ୍ଚାରେ ସାମିଲ କରାଯିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
କ୍ଲାସ 3 ସେ ଲେକେ ଆଡଭାନ୍ସ ରିସର୍ଚ୍ଚ ତକ ଏଆଇ କୋ ଆଜ ଏ ଟପିକ, ଆଜ ଏ ରିସର୍ଚ୍ଚ ଇସ୍ୟୁ, ଆଜ ଏ ମଡେଲ, ଆଜ ଏ କମ୍ୟୁନିକେସନ ଷ୍ଟ୍ରାଟେଜି, ଏଆଇ ସିର୍ଫ ଟେକ୍ନୋଲୋଜି କି ବିଷୟ ନହିଁ ହେ। ଅଭି ହମନେ ଦେଖା କଇ ସାରେ ବି ସ୍କୁଲ୍ସ ଅପନେ ପଢାଇ ମେ ଏଆଇ ପ୍ରିପେୟାରନେସ ମେ ବାକି ସଂସ୍ଥାନୋ ସେ ବି ଆଗେ ଯା ରହେ। ଟେକ୍ନୋଲୋଜିକାଲ ଇନଷ୍ଟିଚ୍ୟୁସନ୍ସ ଉସକି ଡିପ୍ ରିସର୍ଚ୍ଚ କର ରହେ, ଉସକି ଇନୋଭେସନ୍ କର ରହେ, ଉସକି ମଡେଲ ବନା ରହେ।
ଆଗାମୀ 5 ମଧ୍ୟରେ ଏଆଇ ବିଶ୍ୱ ଅର୍ଥନୀତି $15 ଟ୍ରିଲିୟନ୍ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଏଆଇ ସାକ୍ଷରତା ଉପରେ ସଶକ୍ତ ହେବାକୁ ପଡ଼ିବ। ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଟି ମାଡ୍ରାସ୍, ବୋଧନ ଏଆଇ ଫାଉଣ୍ଡେସନ୍ର ଲୋଗୋ ଏବଂ ୱେବ୍ସାଇଟ୍ ଉନ୍ମୋଚନ କରିଛନ୍ତି। ରାଜ୍ୟର ବୟସ୍କ ଆର୍ଥିକ ଅନଗ୍ରସର ନାଗରିକଙ୍କ ପାଇଁ ଏକ ନୂତନ ଲୋକାଭିମୁଖୀ ଯୋଜନା ଶ୍ରୀ ଜଗନ୍ନାଥ ଦର୍ଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁରଠାରେ ଏହି ଯୋଜନାର ଶୁଭାରମ୍ଭ କରିବେ। ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, 60-75 ବୟସ୍କ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକ ଏହି ଯୋଜନାରେ ସାମିଲ ହେବେ। 75 ବୟସ ଏବଂ ତା'ଠାରୁ ଅଧିକ ବିଧବା ମହିଳା ମଧ୍ୟ ଏହି ଯୋଜନାରେ ହିତାଧିକାରୀ ହେବେ ବୋଲି ଡକ୍ଟର ସ୍ୱାଇଁ କହିଛନ୍ତି। ଯୋଜନା ଅଧୀନରେ ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାରୁ 160 ହିତାଧିକାରୀଙ୍କ ସହ 4 ବସ୍ ପୁରୀ ଅଭିମୁଖେ ବାହାରିବ। ଅନ୍ୟ ଜିଲ୍ଲାରୁ ମଧ୍ୟ ହିତାଧିକାରୀ ଏହି ଯୋଜନାରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଗସ୍ତ କରିବେ। ଡକ୍ଟର ସ୍ୱାଇଁ ଆହୁରି କହିଛନ୍ତି, ନବରଙ୍ଗପୁର ଜିଲ୍ଲାକୁ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ନନ୍ଦାହାଣ୍ଡି ବ୍ଲକର ପାଲଲଗୁଡ଼ା ମୌଜାରେ ଏଥିପାଇଁ 50 ଏକର 54 ଡିସିମିଲ୍ ଜମି ଚିହ୍ନଟ କରାଯାଇଛି। ଏଥିସହ 446 କୋଟି 26 ଲକ୍ଷ ଟଙ୍କା ବ୍ୟୟରେ କେତେକ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଜିଲ୍ଲାପାଳ ଡକ୍ଟର ସ୍ୱାଇଁ ସୂଚନା ଦେଇଛନ୍ତି। ଆର୍ଥିକ ଶୃଙ୍ଖଳା ମାଧ୍ୟମରେ ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଦ୍ୟୁତ୍ ସଂଶୋଧନ ବିଲ୍ ଖୁବ୍ ଶୀଘ୍ର ଗୃହରେ ଆଗତ କରାଯିବ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ କହିଛନ୍ତି। ଲୋକସଭାରେ ଆଜି ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 2014 ପରଠାରୁ ଦେଶରେ ବିଦ୍ୟୁତ୍ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତ ଏକ ବିଦ୍ୟୁତ୍ ନିଅଣ୍ଟିଆ ଦେଶରୁ ଏବେ ବଳକା ଦେଶ ଭାବେ ପରିବର୍ତ୍ତିତ ହୋଇଛି। ଭାରତ ବର୍ତ୍ତମାନ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ବିଦ୍ୟୁତ୍ ଯୋଗାଇ ପାରୁଛି। ଅର୍ଥନୀତିକୁ ସୁଦୃଢ଼ କରିବା ସହ ବିଦ୍ୟୁତ୍ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ସେ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ଚାଷୀଙ୍କଠାରୁ ସମସ୍ତ ଧାନ ସରକାର କ୍ରୟ କରିବେ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସ୍ପଷ୍ଟ କରିଛନ୍ତି। ମିଲରଙ୍କ ପାଖରେ ଧାନ ରଖିବା ପାଇଁ ସଂରକ୍ଷଣ କ୍ଷମତା କମ୍ ରହିଥିବାରୁ ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ବ ହେଉଛି। ଚଳିତ ବର୍ଷ ଭଲ ଧାନ ଅମଳ ହୋଇଛି, ଏହାକୁ ଦୃଷ୍ଟିରେ ରଖି ସରକାର ସଂରକ୍ଷଣ କ୍ଷମତା ବୃଦ୍ଧି କରିବାକୁ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। 100ଟି ଆଦର୍ଶ ମଣ୍ଡିରେ ଗୋଦାମ ଘର ତିଆରି ପାଇଁ ବ୍ୟବସ୍ଥା ହୋଇଛି। 38ଟି ମଣ୍ଡିରେ ଟେଣ୍ଡର ପ୍ରକ୍ରିୟା ପାଇଁ ଓବିସିସିକୁ 312 କୋଟି ଟଙ୍କା ମଞ୍ଜୁରୀ ପ୍ରଦାନ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ 62ଟି ଆଦର୍ଶ ମଣ୍ଡିରେ ଗୋଦାମ ଘର ତିଆରି କରାଯିବ। ଏହାପରେ ପର୍ଯ୍ୟାୟକ୍ରମେ ପ୍ରତି ପଞ୍ଚାୟତରେ ମଣ୍ଡି ଏବଂ ଗୋଦାମ ଘର ତିଆରି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ସମୟସୀମା ଶେଷ ହୋଇଥିବା ଟୋକନଗୁଡ଼ିକ ପାଇଁ ଆଉ 15 ଦିନ ଅବଧି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍ତି।
ଧାନ ଉଠିବ, ଟିକେ ବିଳମ୍ବ ହେଉଛି, କିନ୍ତୁ ଉଠିବ ସମସ୍ତ ଧାନ। ମଣ୍ଡି 100ଟା ମଣ୍ଡି ଗୋଦାମ ତିଆରି ହେବ, ଯେଉଁ ମଡେଲ ମଣ୍ଡି 30ଟା ଆମର ଟେଣ୍ଡର ଓବିସିସି ଆମେ ଅଲରେଡି 312 କୋଟି ଟଙ୍କା ଦେଇଦେଇଛୁ, ସେ କାମ ଆରମ୍ଭ ହୋଇଗଲାଣି। ଆଉ 62 ମଣ୍ଡି ମଧ୍ୟ ତିଆରି ହେବ, ତାପରେ ପ୍ରତି ପଞ୍ଚାୟତରେ ମଣ୍ଡି ତିଆରି ହେଇକି ଷ୍ଟୋର ତିଆରି ହେବ। 5 ଏକର 10 ଏକର ଜାଗା ଆମେ ଯେଉଁଠି ବଡ଼ ବଡ଼ ଜାଗା ଅଛି ସେଠି ମଡେଲ ମଣ୍ଡି ତିଆରି କରିବୁ, ତା ଭିତରେ ଷ୍ଟୋରେଜ ସବୁ।
ଡିଜିଟାଲ ଭାରତ ନୀତି ଯୋଜନାରେ ରାଜ୍ୟର ସବୁ ଅଞ୍ଚଳକୁ 4G ଏବଂ 5G ସେବାରେ ଯୋଡ଼ିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟର ସବୁ ସ୍ଥାନକୁ ନେଟୱର୍କ ସୁବ୍ୟବସ୍ଥିତ କରାଯିବ ବୋଲି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଏନେଇ ଟେଲିକମ୍ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ମିଳିତ ଉଦ୍ୟମରେ ନୂଆ ଜମି ପଟ୍ଟା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପଟ୍ଟାରେ ଏଣିକି ଏକ ଇଲେକ୍ଟ୍ରୋନିକ୍ସ କ୍ୟୁଆର୍ କୋଡ୍ ରହିବ, ଫଳରେ ଏହାକୁ ସ୍କାନ୍ ଦ୍ୱାରା ଜମିର ସମ୍ପୂର୍ଣ୍ଣ ବିବରଣୀ ହାସଲ ହୋଇପାରିବ। ଜମି କିଣାବିକା କ୍ଷେତ୍ରରେ ହେଉଥିବା ଠକେଇକୁ ପ୍ରତିହତ କରିବାରେ ଏହା ସହାୟକ ହେବ। ଜମି କିଣାବିକାର ସଠିକତା ନେଇ ତହସିଲଦାର ଏବଂ ରାଜସ୍ୱ ନିରୀକ୍ଷକ ଯାଞ୍ଚ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟକୁ ଆସନ୍ତା 3 ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପନ ହେବ। ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ଉପସ୍ଥାପନ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଶିଳ୍ପ ଏବଂ ପୁଞ୍ଜିନିବେଶ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଜମି ଆବଣ୍ଟନ କମିଟି ବୈଠକରେ ଦୀର୍ଘଦିନରୁ ଅଟକିଥିବା 31ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପ ପାଇଁ ଜମି ଆବଣ୍ଟନ ଅନୁମୋଦିତ ହୋଇଛି। ଇଡ୍କୋ ଅଧ୍ୟକ୍ଷ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟରେ ବିପୁଳ ପୁଞ୍ଜିନିବେଶର ପଥ ଉନ୍ମୁକ୍ତ ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା କରାଯାଉଛି। କୋରାପୁଟ, କଳାହାଣ୍ଡି ଏବଂ ରାୟଗଡ଼ା ଭଳି ଅଣଶିଳ୍ପାଞ୍ଚଳ ତଥା ପଛୁଆ ଜିଲ୍ଲାଗୁଡ଼ିକ ପାଇଁ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯାଇଛି। ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2025ର ଫଳାଫଳ ଆଜି ପ୍ରକାଶ ପାଇଛି। ପ୍ରଥମ ପେପରରେ 45,000 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 32,000 ଉତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ପେପରରେ 1,08,000 ପରୀକ୍ଷାର୍ଥୀଙ୍କ ମଧ୍ୟରୁ 73,954 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟ ପେପରର ମୋଟ 1,06,041 ଜଣ ଉତ୍ତୀର୍ଣ୍ଣ ହୋଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ହୃଦ୍ରୋଗ ନିରୂପଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ ଏହି ଶିବିରରେ 200ରୁ ଅଧିକ 18 ବର୍ଷ ପର୍ଯ୍ୟନ୍ତ ବାଳକ ବାଳିକାଙ୍କର ହୃଦ୍ରୋଗ ନେଇ ପରୀକ୍ଷା କରାଯିବା ସହ 69 ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ସମିତି କହିଛି। ପୁରୀ ଜିଲ୍ଲା ସଦ୍ଭାବନା ସଭାଗୃହରେ ଆଚାର୍ଯ୍ୟ ହରିହରଙ୍କ 147ତମ ଜୟନ୍ତୀ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଯୋଗଦେଇ କହିଛନ୍ତି, ଆଚାର୍ଯ୍ୟ ହରିହରଙ୍କ ଜୀବନୀ ଏବଂ ଆଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଜୀବନ ସେବା, ସମର୍ପଣ ଏବଂ ତ୍ୟାଗର ନିଦର୍ଶନ ଆଚାର୍ଯ୍ୟ ହରିହରଙ୍କ ଜୀବନୀରୁ ମିଳିଥାଏ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ପୁରୁଷ ହକି ପ୍ରତିଯୋଗିତାରେ ଆଜି ସନ୍ଧ୍ୟା 7:30 ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଭାରତ 1-3 ବେଲ୍ଜିୟମ୍ଠାରୁ ପରାସ୍ତ ହୋଇଥିଲା। ଆସନ୍ତା 14 ତାରିଖରେ ଭାରତ ବେଲ୍ଜିୟମ୍ ବିପକ୍ଷରେ ଏବଂ 15 ତାରିଖରେ ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚ୍ ଖେଳିବ। ରାଜ୍ୟରେ ଆଗାମୀ ସପ୍ତାହକ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟର ପାଗ ଏହି ସମୟ ମଧ୍ୟରେ ଶୁଖିଲା ରହିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଶିଳ୍ପ ସମ୍ପର୍କ ସଂହିତା ସଂଶୋଧନ ବିଲ୍ 2026 ଉପରେ ଲୋକସଭାରେ ଜାରି ରହିଛି ଆଲୋଚନା। ଦେଶର ଶିକ୍ଷା ଇକୋସିଷ୍ଟମରେ କୃତ୍ରିମ ବୁଦ୍ଧିମତା ଆଧାରିତ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ରାଜ୍ୟର ଆର୍ଥିକ ଅନଗ୍ରସର ବରିଷ୍ଠ ନାଗରିକଙ୍କ ପାଇଁ ଆସନ୍ତାକାଲି ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା। ଧାନକ୍ରୟ ପ୍ରକ୍ରିୟାକୁ ସୁସଂହତ କରିବା ପାଇଁ 100ଟି ଆଦର୍ଶ ମଣ୍ଡିରେ ଗୋଦାମ ଘର ତିଆରି ପାଇଁ ପଦକ୍ଷେପ ନେଉଛନ୍ତି ସରକାର। ଏବଂ ପ୍ରକାଶ ପାଇଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା 2025 ଫଳାଫଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଟିକେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।